ఆకాశవాణి. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଆୟୁଷ ପ୍ରଣାଳୀ ସହ କୃତ୍ରିମ ବୁଦ୍ଧିମତାକୁ ସମନ୍ୱିତ କରିବା କ୍ଷେତ୍ରରେ ଭାରତର ପ୍ରୟାସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱୀକୃତି, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ ସିଙ୍ଗାପୁର ଓ ଚୀନ୍ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ. ଆଚାର୍ଯ୍ୟ ସୁଶ୍ରୁତଙ୍କ ଜୟନ୍ତୀ ଅବସରରେ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ ଜାତୀୟ ସମ୍ମିଳନୀ ଶଲ୍ୟକନ 2025. ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନରେ 80% ଅଧିକ ମତଦାତା ଫର୍ମ ସଂଗ୍ରହ ହୋଇଥିବା ସୂଚନା, ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ 2 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଇଂଲଣ୍ଡ. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାରମ୍ପରିକ ଔଷଧ ବିଶେଷ କରି ଆୟୁଷ ପ୍ରଣାଳୀ ସହ କୃତ୍ରିମ ବୁଦ୍ଧିମତାକୁ ସମନ୍ୱିତ କରିବା କ୍ଷେତ୍ରରେ ଭାରତର ପ୍ରୟାସକୁ ସ୍ୱୀକୃତି ଦେଇଛି. ପାରମ୍ପରିକ ଔଷଧରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଶୀର୍ଷକ ପ୍ରଥମ ବୈଷୟିକ ବିବରଣୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆୟୁର୍ବେଦ, ସିଦ୍ଧ, ୟୁନାନୀ, ସୌଆ ରେଗ୍ପା ଏବଂ ହୋମିଓପାଥିରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ କରିବାରେ ଭାରତର ଅଗ୍ରଗତିକୁ ସ୍ୱୀକୃତି ପ୍ରଦାନ କରିଛି. କୃତ୍ରିମ ବୁଦ୍ଧିମତା ପରିଚାଳିତ ଚିହ୍ନଟ ବ୍ୟବସ୍ଥାରେ ନାଡ଼ି ଦେଖିବା ଏବଂ ପ୍ରକୃତି ମୂଲ୍ୟାୟନ ଭଳି ପଦ୍ଧତିଗୁଡ଼ିକୁ ମେସିନ୍ ଲର୍ଣ୍ଣିଂ ଓ ନ୍ୟୁରାଲ୍ ନେଟ୍ୱାର୍କିଂ ମାଧ୍ୟମରେ ସଠିକ୍ ଢଙ୍ଗରେ ନିୟନ୍ତ୍ରଣ କରାଯାଇ ବ୍ୟକ୍ତିଗତ ପ୍ରତିରୋଧ ବ୍ୟବସ୍ଥାକୁ ଉନ୍ନତ କରାଯାଇପାରିଛି. ଆୟୁର୍ବେଦିକ ନୀତି ଏବଂ ଜିନୋମିକ୍ସର ମିଶ୍ରଣରେ ଆୟୁର୍ଜେନୋମିକ୍ସ ପଦକ୍ଷେପ ରୋଗ ଚିହ୍ନଟ କରିବା ଏବଂ ଏହାର ନିରାକରଣ ଲାଗି କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ପରାମର୍ଶ ଦେଇପାରୁଛି. ଏହା ପରିଚାଳିତ ଉପକରଣଗୁଡ଼ିକ ପ୍ରାଚୀନ ବ୍ୟବସ୍ଥାଗୁଡ଼ିକୁ ତାଲିକାଭୁକ୍ତ କରି ଏହାର ବିଶ୍ଳେଷଣକୁ ଅଧିକ ସହଜ କରୁଥିବା କୁହାଯାଇଛି. ଏ କ୍ଷେତ୍ରରେ ଭାରତର ତ୍ୱରିତ ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି. କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପାରମ୍ପରିକ ଔଷଧର ପ୍ରୟୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନ୍ୟତା ଭାରତର ସଫଳତାର ପ୍ରମାଣ ବୋଲି କହିଛନ୍ତି. ସେ କହିଛନ୍ତି ସହି, ନମସ୍ତେ ଓ ଆୟୁଷ ଗବେଷଣା ପୋର୍ଟାଲ ମାଧ୍ୟମରେ ଭାରତ ପ୍ରାଚୀନ ଚିକିତ୍ସା ବ୍ୟବସ୍ଥାକୁ ସଂରକ୍ଷଣ କରୁଛି.
ଆୟୁର୍ବେଦ ଓ ଯୋଗା ଇସଲିଏ କି କୋଇ ବିମାରୀ ନା ହୋ ଇସଲିଏ ହମ୍ ଯୋଗା କରତେ ହେ ଔର ବିମାରୀ ହୋନେ କେ ବାଦ ମେ ଉସକୋ ଦୁରୁସ୍ତ କରନେ କେ ଲିଏ ଭି ଯୋଗା ହୋ ୟା ଆୟୁର୍ବେଦ କୋ ଉପଯୋଗ ମେ ଲା ଜା ସକତା ହେ ତୋ ମୈ ହର ବାର ୟେ କହତା ହୁଁ କି ବିମାରୀ କେ ପହଲେ ଭି ବିମାରୀ କେ ବାଦ ମେ ଭି ହମାରା ଆୟୁର୍ବେଦ ପୁରେ ଦୁନିଆ ମେ ଲୋକ ପସନ୍ଦ କର ରହେ ହେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରୋଜଗାର ମେଳା ମାଧ୍ୟମରେ ସରକାର ଯୁବପିଢ଼ିଙ୍କୁ ସଶକ୍ତ କରୁଛନ୍ତି। ଗତକାଲି ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ 51,000ରୁ ଅଧିକ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିକଶିତ ଭାରତ ଗଠନରେ ଯୁବପିଢ଼ି ସହାୟକ ହେବେ।
କେନ୍ଦ୍ର ସରକାର ମେ ଯୁବାଓ କୋ ପକ୍କି ନୌକରି ଦେନେ କା ହମାରା ଅଭିଯାନ ନିରନ୍ତର ଜାରି ହେ ଔର ହମାରି ପହଚାନ ଭି ହେ ବିନା ପର୍ଚି ବିନା ଖର୍ଚି। ଆଜ 51,000 ସେ ଅଧିକ ଯୁବାଓ କୋ ନିଯୁକ୍ତି ପତ୍ର ଦିଏ ଗଏ ହେ। ଐସେ ରୋଜଗାର ମେଲୋ କେ ମାଧ୍ୟମ ସେ ଅବ ତକ ଲାଖୋ ନୌଜବାନୋ କୋ ଭାରତ ସରକାର ମେ ପରମାନେଣ୍ଟ ଜବ ମିଲ ଚୁକି ହେ। ଅବ ୟେ ନୌଜବାନ ରାଷ୍ଟ୍ର ନିର୍ମାଣ ମେ ବଡ଼ି ଭୂମିକା ନିଭା ରହେ ହେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଦୁଇଟି ଅସୀମ ଶକ୍ତି ହେଉଛି ଏହାର ଜନସଂଖ୍ୟା ଏବଂ ଅନ୍ୟଟି ଗଣତନ୍ତ୍ର। ଦେଶର ଯୁବକମାନେ ଏବେ ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
ସବସେ ବଡ଼ି ଯୁବା ଆବାଦୀ ଔର ସବସେ ବଡ଼ା ଲୋକତନ୍ତ୍ର ଯୁବାଓ କା ୟହ ସାମର୍ଥ୍ୟ ହମାରି ଭାରତ କେ ଉଜ୍ଜଳ ଭବିଷ୍ୟ କି ସବସେ ବଡ଼ି ପୁଞ୍ଜି ଭି ହେ ଔର ସବସେ ବଡ଼ି ଗାରେଣ୍ଟି ଭି ହେ ଔର ହମାରି ସରକାର ଇସି ପୁଞ୍ଜି କୋ ସମୃଦ୍ଧି କା ସୂତ୍ର ବନାନେ ମେ ଦିନ ରାତ ଜୁଟି ହେ। ଦୋ ଦିନ ପହଲେ ହି ମେ 5 ଦେଶୋ କି ଯାତ୍ରା କର କର କେ ଲୌଟା ହୁଁ। ହର ଦେଶ ମେ ଭାରତ କି ଯୁବା ଶକ୍ତି କି ଗୁଞ୍ଜ ସୁନାଇ ଦି। ଇସ ଦୌରାନ ଜିତନେ ବି ସମଝୋତେ ହୁଏ ହେଁ ଉନସେ ଦେଶ ଔର ବିଦେଶ ଦୋନୋ ଜଗହ ଭାରତ କେ ନୌଜବାନୋ କୋ ଫାଇଦା ହୋନା ହି ହେ।
ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 15 ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଓ ଚୀନ୍ ଗସ୍ତ କରିବେ। ସିଙ୍ଗାପୁରରେ ଡକ୍ଟର ଜୟଶଙ୍କର ତାଙ୍କ ପ୍ରତିପକ୍ଷ ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସେ ତିଆନ୍ଜିନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକରେ ଅଂଶଗ୍ରହଣ କରିବା ଲାଗି ଚୀନ୍ ଯିବେ। ସେଠାରେ ମଧ୍ୟ ଦ୍ୱିପାକ୍ଷିକ ବୈଠକ ବସିବାର କାର୍ଯ୍ୟସୂଚୀ ରହିଛି। ଭାରତର ଶଲ୍ୟ ଚିକିତ୍ସାର ଜନକ ଆଚାର୍ଯ୍ୟ ସୁଶ୍ରୁତଙ୍କ ଜୟନ୍ତୀ ପାଳନ ଅବସରରେ ଆଜିଠାରୁ ନୂଆଦିଲ୍ଲୀରେ ତିନିଦିନିଆ ଜାତୀୟ ସମ୍ମିଳନୀ ଶାଲ୍ୟକନ୍ 2025 ଆରମ୍ଭ ହେଉଛି। ଏ ସମ୍ପର୍କରେ ଏକ ରିପୋର୍ଟ।
ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପକ୍ଷରୁ ଆୟୋଜିତ ଶାଲ୍ୟକନ୍ ସମ୍ମିଳନୀ 2025 ଶଲ୍ୟ ଚିକିତ୍ସା ସମ୍ପର୍କିତ ଆଲୋଚନା ହେବ। ଏପରିକି କେତେକ ଶଲ୍ୟ ଚିକିତ୍ସାର ସିଧାସଳଖ ପ୍ରସାରଣର ମଧ୍ୟ ବ୍ୟବସ୍ଥା ହୋଇଛି। ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏଭଳି କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ମଧ୍ୟ ସ୍ଥିର ହୋଇଛି। ଅନ୍ତିମ ଦିବସରେ 200ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ପୋଷ୍ଟର ଉପସ୍ଥାପନ କରାଯିବ। ନବସୃଜନ ସମନ୍ୱୟ ଏବଂ ପ୍ରେରଣା ଉପରେ ଆଧାରିତ ଏହି ସମ୍ମିଳନୀ ପରମ୍ପରାଗତ ଚିକିତ୍ସା ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶ ଏବଂ ବିଦେଶରୁ 500ରୁ ଅଧିକ ବିଶେଷଜ୍ଞ ଶଲ୍ୟ ଚିକିତ୍ସକ ଗବେଷକ ଏବଂ ଶିକ୍ଷାବିତ୍ ଅଂଶଗ୍ରହଣ କରୁଛନ୍ତି। ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ସେମାନଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଗଣପତରାଓ ଯାଦବ ଆସନ୍ତାକାଲି ହେବାକୁ ଥିବା ଆନୁଷ୍ଠାନିକ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁଲାଇ ମାସ 15 ତାରିଖରେ ଆଚାର୍ଯ୍ୟ ସୁଶ୍ରୁତଙ୍କ ଜୟନ୍ତୀ ପାଳନ କରାଯାଇଥାଏ। ଆକାଶବାଣୀ ସମ୍ଭାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଦୃଷ୍ଟିକୋଣ ଦକ୍ଷିଣ ରାଜ୍ୟଗୁଡ଼ିକର ବିକାଶ ଦ୍ୱାରା ହିଁ ବାସ୍ତବତାରେ ପରିଣତ ହୋଇପାରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ବିକଶିତ କେରଳ ହେଉଛି ବିକଶିତ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ। ଥିରୁଅନନ୍ତପୁରମ୍ର ପୁଥାରିକଣ୍ଡମ୍ ପଡ଼ିଆରେ ଦଳୀୟ ୱାର୍ଡସ୍ତରୀୟ ନେତୃତ୍ୱ ବୈଠକରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଶାହା ଏହା କହିଛନ୍ତି। ଦୁର୍ନୀତିମୁକ୍ତ ଶାସନ, ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏବଂ ରାଜନୈତିକ ସ୍ୱାର୍ଥଠାରୁ ଉର୍ଦ୍ଧ୍ୱକୁ ଉଠି ଦେଶର ବିକାଶ ପାଇଁ କାର୍ଯ୍ୟ କରିବା ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ତିନୋଟି ମୁଖ୍ୟ ଦୃଷ୍ଟିକୋଣ ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଅପରେସନ୍ ସିନ୍ଦୁର ଏବଂ ସର୍ଜିକାଲ ଷ୍ଟ୍ରାଇକ୍ ମାଧ୍ୟମରେ ଆତଙ୍କବାଦୀ କାର୍ଯ୍ୟକଳାପର ଦୃଢ଼ ମୁକାବିଲା କରାଯାଇପାରିଛି। ଜାତୀୟ ସୁରକ୍ଷା ପ୍ରତି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ସେ ଏହି ଅବସରରେ ଦୋହରାଇଥିଲେ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ବିହାରରେ ପାଖାପାଖି ସମସ୍ତ ଭୋଟରଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରାଯାଉଛି ଏବଂ 80%ରୁ ଅଧିକ ଭୋଟର ମତଦାତା ଫର୍ମ ଜମା କରିଥିବା ଜଣାପଡ଼ିଛି। କମିଶନ କହିଛନ୍ତି ଚଳିତ ମାସ 25 ତାରିଖ ପୂର୍ବରୁ ମତଦାତା ଫର୍ମ ସଂଗ୍ରହ କାର୍ଯ୍ୟ ଶେଷ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁ ଭୋଟରମାନେ ଅଗଷ୍ଟ 1 ତାରିଖରେ ପ୍ରକାଶିତ ହେବାକୁ ଥିବା ଭୋଟର ତାଲିକାରେ ସ୍ଥାନିତ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ସହ ମତଦାତା ଫର୍ମ ଦାଖଲ କରିବାକୁ ପଡ଼ିବ। ଯଦି କୌଣସି କାରଣରୁ ଅଧିକ ସମୟ ଆବଶ୍ୟକ ହେଉଥାଏ ସେ କ୍ଷେତ୍ରରେ ଆସନ୍ତା ଅଗଷ୍ଟ 30 ତାରିଖ ସୁଦ୍ଧା ଫର୍ମ ଦାଖଲ କରାଯାଇପାରିବ। ଗତକାଲି ସନ୍ଧ୍ୟା 6 ସୁଦ୍ଧା ବୁଥ୍ସ୍ତରୀୟ ଅଧିକାରୀମାନେ 4,66,00,000 ମତଦାତା ଫର୍ମର ତଥ୍ୟ ଡିଜିଟାଲ ଭାବରେ ୱେବ୍ସାଇଟ୍ରେ ଅପ୍ଲୋଡ୍ କରିଥିବା ଜଣାପଡ଼ିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ସମ୍ମାନଜନକ ତେନ୍ଜିଂ ନୋର୍ଗେ ଜାତୀୟ ସାହସିକ ପୁରସ୍କାର 2024 ନିମନ୍ତେ ନାମାଙ୍କନ ପତ୍ର ଦାଖଲ ଲାଗି ଘୋଷଣା କରିଛନ୍ତି। ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ସ୍ୱୀକୃତି ସ୍ୱରୂପ ଆହ୍ୱାନମୂଳକ ପରିସ୍ଥିତିରେ ଯୁବପିଢ଼ି ମଧ୍ୟରେ ଧୈର୍ଯ୍ୟ, ବିପଦର ସାମ୍ନା କରିବା ଏବଂ ସହଯୋଗମୂଳକ ଦଳୀୟ କାର୍ଯ୍ୟକୁ ପ୍ରୋହାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତିବର୍ଷ ଅର୍ଜୁନ ପୁରସ୍କାର ସହିତ ପ୍ରଦାନ କରାଯାଉଥିବା ତେନ୍ଜିଂ ନୋର୍ଗେ ଜାତୀୟ ସାହସିକତା ପୁରସ୍କାର 4 ବର୍ଗରେ ଦିଆଯାଇଥାଏ। ସେହି ବର୍ଗଗୁଡ଼ିକ ହେଉଛି ଜଳ, ସ୍ଥଳ, ବାୟୁ କ୍ଷେତ୍ରରେ ସାହସିକତା ଏବଂ ଜୀବନବ୍ୟାପୀ ସଫଳତା। ପୁରସ୍କାର ସ୍ୱରୂପ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି, ପ୍ରମାଣପତ୍ର, ସିଲ୍କର ଟାଇ କିମ୍ବା ଶାଢ଼ୀ ଓ 15,00,000 ଟଙ୍କାର ନଗଦ ଅର୍ଥ ପ୍ରଦାନ କରାଯାଇଥାଏ। 2024 ପୁରସ୍କାର ପାଇଁ ଜୁନ୍ 1 ତାରିଖରୁ ଜୁଲାଇ 15 ତାରିଖ ପର୍ଯ୍ୟନ୍ତ awards.gov.in ପୋର୍ଟାଲ ମାଧ୍ୟମରେ ନାମାଙ୍କନ ପତ୍ର ଗ୍ରହଣ କରାଯାଉଛି। ମନ୍ତ୍ରଣାଳୟର ୱେବ୍ସାଇଟ୍ yas.nic.inରେ ବିସ୍ତୃତ ନିର୍ଦ୍ଦେଶାବଳୀ ଉପଲବ୍ଧ ହେଉଛି। ଲର୍ଡ଼ସରେ ଖେଳାଯାଉଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ରେ ଆଜି ଚତୁର୍ଥ ଦିନରେ ଇଂଲଣ୍ଡ ତା'ର ଦ୍ୱିତୀୟ ଇନିଂସ 2 ରନ୍ ଆରମ୍ଭ କରିବ। ଭାରତୀୟ ସମୟ ଅପରାହ୍ନ 3:30ରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଭାରତ ପ୍ରଥମ ଇନିଂସରେ 387 ରନ୍ କରିଥିବାବେଳେ ଇଂଲଣ୍ଡ ମଧ୍ୟ ପ୍ରଥମ ଇନିଂସରେ 387 ରନ୍ ସ୍କୋର କରିଥିଲା। କେଏଲ୍ ରାହୁଲ ଶତକ ସ୍କୋର କରିଥିବାବେଳେ ରିଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା 74 ଓ 72 ରନ୍ କରିଥିଲେ। ଆୟୁଷ ପ୍ରଣାଳୀ ସହ କୃତ୍ରିମ ବୁଦ୍ଧିମତାକୁ ସମନ୍ୱିତ କରିବା କ୍ଷେତ୍ରରେ ଭାରତର ପ୍ରୟାସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱୀକୃତି, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ ସିଙ୍ଗାପୁର ଓ ଚୀନ୍ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ। ଆଚାର୍ଯ୍ୟ ସୁଶ୍ରୁତଙ୍କ ଜୟନ୍ତୀ ଅବସରରେ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ ଜାତୀୟ ସମ୍ମିଳନୀ ଶାଲ୍ୟକନ୍ 2025। ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନରେ 80% ଅଧିକ ମତଦାତା ଫର୍ମ ସଂଗ୍ରହ ହୋଇଥିବା ସୂଚନା। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ରେ ଆଜି ଚତୁର୍ଥ ଦିନରେ 2 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଇଂଲଣ୍ଡ।